ହେଲା ପେଟକୁ ଧରିଛି ସେ ଦେଇ ଦାନା ନ କରି କପଟ ନ ରଖି ମନରେ ଛଳନା ଧର୍ମର ମୂର୍ତ୍ତି ସେ ନ୍ୟାୟର କୀର୍ତ୍ତି ସେ ନୀତି ଆଦର୍ଶର ଚଳନ୍ତି ପ୍ରତିମା ସେ ନବୀନ 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 ଆମ ନବୀନ 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 ଆମ ନବୀନ ନବୀନ
ବନ୍ଦେ ମାତରମ୍ ବନ୍ଦେ ମାତରମ୍ ବନ୍ଦେ ମାତରମ୍ ବନ୍ଦେ ମାତରମ୍ ବନ୍ଦେ ମାତରମ୍ ବନ୍ଦେ ମାତରମ୍
ଟଙ୍କାର ପାଇଜାମା ସାଥେ ହାୱାଇ ଚପଲ ପିନ୍ଧି ହୃଦୟକୁ ଦିଏ ବାନ୍ଧି ଓଡ଼ିଆ ଜାତିର ଗର୍ବ ବୋଲାଏ ସ୍ୱାଭିମାନେ ମଥା ଟେକି ବିଜୟ ଶିରିପା ପିନ୍ଧି ଜନ୍ମରୁ ଜୁଇ କରିଛି କେତେ ଯେ ଯୋଜନା କର୍ତ୍ତବ୍ୟ ପଥରେ ହୁଏନି କେବେ ବାଟ ବଣା ଚାରି କୋଟି ମନ ମାନ ସମ୍ମାନ ଗାଁଠୁ ସହର ସଭିଙ୍କ ସ୍ପନ୍ଦନ ସେ ନବୀନ 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 ଆମ ନବୀନ 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 ଆମ ନବୀନ ନବୀନ
ବନ୍ଦେ ମାତରମ୍ ବନ୍ଦେ ମାତରମ୍ ବନ୍ଦେ ମାତରମ୍
ବନ୍ଦେ ମାତରମ୍ ବନ୍ଦେ ମାତରମ୍ ବନ୍ଦେ ମାତରମ୍ ବନ୍ଦେ ମାତରମ୍ ଅନୀତି ଦେଖିଲେ ମୂଳରୁ ଓ ପାଡି ଦିଏରେ ଫିଙ୍ଗି ଅପରାଧୀ ପଛେ ଲାଗି କଥାରେ ନୁହେଁ ସେ କର୍ମରେ ବିଶ୍ୱାସ ରଖିଛି ବୋଲି ରେ ସିଏ ବିରୋଧୀ ଗଲେଣି ହଜି ନା ପତ୍ନୀ ନା ପିଲା ନା ଅଛି କିଛି ବି କାମନା ନିଃସ୍ୱାର୍ଥ ଶାସନେ ଦେଖାଏ ସମୃଦ୍ଧି ଆଇନା ବିଜୁ ବାବୁ ସ୍ୱପ୍ନ ଓଡ଼ିଶାର ମାନ ରଖିବା ଲକ୍ଷ୍ୟ ଯାଶୁ ଯୋଗ୍ୟ ସନ୍ତାନ ସେ ନବୀନ 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 ଆମ ନବୀନ 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 ଆମ ନବୀନ ନବୀନ
ନମସ୍କାର ଦର୍ଶକ ବନ୍ଧୁ, ଦିସ୍ ଇଜ୍ ୟୋର୍ ଫେଭରେଟ୍ ସିଙ୍ଗର୍ ହ୍ୟୁମାନ ସାଗର। ଆଜି ବହୁତ ହି ସୁନ୍ଦର ଗୀତଟି ଡବିଂ ହେଲା, ଭେରି ପ୍ରାଉଡ୍। ନବୀନ ସାର୍ଙ୍କ ଉପରେ ହେଇଛି ଆଣ୍ଡ ପଲିଟିକାଲ ୱାଇଜ୍ କିଛି ନୁହଁ କି ରାଜନୀତି ନୁହଁ, ଯେ ତାଙ୍କୁ ଭଲ ପାଇବା ଦିଆହେଇଛି ଆଣ୍ଡ ଆମେ କେତେ ଭଲ ପାଉ ତାଙ୍କୁ ଏଇ ଗୀତରେ ଲେଖା ହେଇଛି। ବହୁତ ସୁନ୍ଦର ଲେଖା ଭାଇ ମୁନ୍ନୁ ପାଗଳ ସାର୍ ଆଣ୍ଡ ମ୍ୟୁଜିକ୍ ଡିରେକ୍ଟର ଜାପାନୀ ଭାଇ ବହୁତ ସୁନ୍ଦର କରିଛନ୍ତି ଗୀତକୁ। ଆଉ ମୁଁ ଏହା କହିବି ଯେ ବହୁତ ଦିନ ପରେ ଗୋଟେ ପେଟ୍ରିଓଟିକ୍ ଗୀତ ଗାଇବାକୁ ମିଳିଲା ମୋତେ, ସେଟା ଭେରି ହାପି। ଆଶା କରୁଛି ଆପଣ ସମସ୍ତେ ଏ ଗୀତକୁ ଶୁଣିକି ବହୁତ ଏନ୍ଜୟ କରିବେ। ଗୀତର ପ୍ରଡକ୍ସନ ହାଉସ୍ ଅଛି ଅରମାନ ମ୍ୟୁଜିକ୍ ପ୍ରଡକ୍ସନ ହାଉସ୍ ଆଣ୍ଡ ପେଟ୍ରିଓଟିକ୍ ସଙ୍ଗ ଓଡ଼ିଶା ପାଇଁ। ଆପଣମାନେ ଯାହା ବି ନବୀନ ସାର୍ କହୁଛନ୍ତି ତାଙ୍କୁ ନେଇକି କରାହେଇଛି। ମୁଁ ପୁଣି ଥରେ କହିଦେଇକି ପଲିଟିକାଲ ଗୀତ ନୁହଁ, ଏଇଟା ଜଷ୍ଟ ଲଭ୍ ଟୁ ଆର୍ ନବୀନ ସାର୍ ଆଣ୍ଡ ଆଶା କରୁଛି ଆପଣ ବହୁତ ଖୁସି ହେବେ, ଝୁମିବେ ଆଉ ପୁଣି ତାଙ୍କୁ ବହୁତ ସମ୍ମାନ ଦେବେ। ଭଲ ପାଇବା ଆଶୀର୍ବାଦ ମୋତେ ବି ଦେବେ। ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ କରିବେ, ଏଇ ଗୀତକୁ ଡେଫିନେଟଲି ଏଞ୍ଜୟ କରିବେ।
ଜୟ ଜଗନ୍ନାଥ ଆୱାର ସିଏମ ଆୱାର ହିରୋ। ବହୁତ ସୁନ୍ଦର ଭାବରେ ଗୀତ ରେକର୍ଡିଂ ହେଇଗଲା ମୋର ବନ୍ଧୁ ଜାପାନୀୟ ବଙ୍ଗ ମ୍ୟୁଜିକରେ। ମୋତେ ନବୀନ ପଟ୍ଟନାୟକଙ୍କ ଉପରେ ଏ ଗୀତ ଲେଖିବାକୁ ସୁଯୋଗ ମିଳିଥିବାରୁ ମୁଁ ବହୁତ ଖୁସି। ଡେଫିନେଟଲି ଆପଣଙ୍କୁ ଏ ଗୀତ ଭଲ ଲାଗିବ। ନବୀନ ବାବୁଙ୍କର ଯେଉଁ କଥା ରହିଛି, କାମ ରହିଛି, ସେ କାମ ଉପରେ ଆମେ ଲିପିବଦ୍ଧ କରିଛୁ। ଜୟ ନବୀନ, ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ। ସାରା ଭାରତବର୍ଷର ଆଦର୍ଶ ମୁଖ୍ୟମନ୍ତ୍ରୀ, 4.5 କୋଟି ଓଡ଼ିଆମାନଙ୍କର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଉପରେ ଯୋଗୀ ପ୍ରତି ମୁଁ ଯାହା ହେଇଥିଲି ଇନ୍ସପାୟାର ଏଥିପାଇଁ ହେଇଥିଲି, ଆଜି ପର୍ଯ୍ୟନ୍ତ ଷ୍ଟିଲ୍ ଦେନ୍ 18 ବର୍ଷ ଏଭୋଭ ହେଇଗଲା। ସୁସ୍ଥ ଓ ନିର୍ମଳ ଶାସନ, ସମସ୍ତଙ୍କ ହୃଦୟ ଜିତିଛନ୍ତି, ସମସ୍ତଙ୍କ ହୃଦୟ ଜିତିଛନ୍ତି। ଆମେ ସମସ୍ତେ ତାଙ୍କର ଫ୍ୟାନ୍। ଏ ଯୋଉ ଗୀତଟି ଆମ ହୃଦୟରୁ କରିଛୁ ନବୀନ ବାବୁଙ୍କ ପାଇଁ, ଆମର ବିଶ୍ୱାସ ଏ ଗୀତଟି ସମସ୍ତଙ୍କୁ ଭଲ ଲାଗିବ। ମୁଁ ଆଉ ଥରେ କହି ରଖିବାକୁ ଚାହେଁ, ଏ ଗୀତରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନାହିଁ। ଏ ଯୋଉ ଗୀତଟି ହେଉଛି ଗୋଟେ ସରଳ, ନିରୀହ, ନିର୍ମଳ ମଣିଷଟା ପାଇଁ, ଯାହାକୁ ସାରା ଓଡ଼ିଶାବାସୀ ଭଲ ପାଆନ୍ତି, ଯାହାକୁ ସମସ୍ତେ ଭଲ ପାଆନ୍ତି, ସମସ୍ତେ ନିଜର ଆପଣାର ଭାବନ୍ତି। ଗାଁରେ ଯେତେବେଳେ ଗୋଟେ ପ୍ରଚାର ଗାଡ଼ି ଯେ ଏଇ ଆଖି ଦେଖିଛି, ମା ମାନେ କୁହନ୍ତି ବାବୁ ଟିକେ ଏଇଠି ଗାଡ଼ିର ଆମ ନବୀନର ଗାଡ଼ି ଯାଉଛି, ଆମ ସଖଚିନ୍ହର ଗାଡ଼ି ଯାଉଛି, ଆମ ବିଜେଡ଼ିର ଗାଡ଼ି ଯାଉଛି, ସେଇ ଭଲ ପାଇବା ମୋତେ ଇନ୍ସପାୟାର କରିଥିଲେ ଏ ଯୋଉ ଗୀତଟି କରିବା ପାଇଁ। ଆଉ ଗୀତକୁ ଲେଖିଛନ୍ତି ମୋର ଛୋଟବେଳର ବନ୍ଧୁ ସୁନୀଲ ମହାନ୍ତି, ଆଉ ଗାଇଛନ୍ତି ହ୍ୟୁମାନ ସାଗର। ଗୀତଟି ଆପଣମାନଙ୍କୁ ଭଲ ପାଇବା। ଜୟ ଜଗନ୍ନାଥ।